ହ୍ୟାଲୋ ବୋହୁ, ଏତେବେଳ ଯାଏ କୁଆଡେ ଯାଇଥିଲୁ ବା? ଏଗୁଡ଼ା ହାତରେ ସବୁ କଣ ଧରିଛୁ?
ବୋହୁ, ମୁଁ ପରା ଅଙ୍ଗନବାଡି ଯାଇଥିଲି। ଅଙ୍ଗନବାଡି ଦିଦି ମତେ ଆଇରନ୍ ବଟିକା, କ୍ୟାଲସିୟମ ବଟିକା ଓ ଛତୁଆ ଦେଇଛନ୍ତି ଖାଇବା ପାଇଁ।
କଣ ହେଲା? ଆଲୋ, ଏସବୁ ବଟିକା ଖାଇଲେ ପରା ପେଟରେ ପିଲା ବଢିଯିବ, ପ୍ରସବ ସମୟରେ ତୁ ଅଧିକା କଷ୍ଟ ପାଇବୁ। ତତେ କେତେ ଥର କହିବି କହିଲୁ? ହେ
ନାଇଁ ବୋ, ତୁମେ ଭୁଲ ବୁଝିଛ, ସେମିତି କିଛି ହେବ ନାହିଁ। ଏସବୁ ବଟିକା ଖାଇବା ଆମ ପାଇଁ ବହୁତ ଜରୁରୀ।
ଆଲୋ ଆଲୋ, ତୁ ତ ମୋ ଠାରୁ ଅଧିକ ଜାଣିଲା ବାଲା କଥା କହୁଛୁ। ହେ ଡଲି, ଏ ଡଲି, ଘରେ ଅଛୁ ନା ନାଇଁ ବା? ଆରେ ମାଉସୀ, କଣ ହେଇଛି?
କଣ ଆଉ ହବ, ଆଜିକାଲିକା ବହୁ ଶାଶୁ ମାନଙ୍କ କଥା ରଖୁଛନ୍ତି ଯେ ରଖିବେ।
କଥା କଣ କି ଶକୁନ୍ତଳା ନାନି, ମୁଁ ଅଙ୍ଗନବାଡିରୁ ଆଇରନ୍ ବଟିକା, କ୍ୟାଲସିୟମ ବଟିକା ନେଇକି ଆସିଲି ବୋଲି ବୋଉ ମୋ ଉପରେ ରାଗୁଛନ୍ତି। କହିଲେ ନାନି, ଏସବୁ ଖାଇବା ଆମ ପକ୍ଷରେ ଠିକ ନା ଭୁଲ?
ଓ ଏଇ କଥା, ଆରେ ମୁଁ ତମ ଘରକୁ ଆସୁ ଆସୁ ସବୁ ଶୁଣିଛି। ମାଉସୀ, ଆସ ଆସ ମୋ ପାଖରେ ବସ। ଡଲି, ତୁ ବି ମଧ୍ୟ ମୋ ପାଖରେ ବସ। କହିଲୁ, କଣ କହିବାର ଅଛି? ମାଉସୀ, କୋଉ ଜମାନାରେ କଣ ପୁଣ୍ୟ କରିଛନ୍ତି ଯେ ଡଲି ପରି ବୋଉଟିଏ ପାଇଛନ୍ତି। ମତେ ଦେଖନ୍ତୁ, ତା ସହିତ ମୋ ଝିଅକୁ ଦେଖନ୍ତୁ। ମୁଁ ବି ତ ଅଙ୍ଗନବାଡି ଦିଦିଙ୍କ ଠାରୁ ଏଇସବୁ ବଟିକା ଖାଇଥିଲି, କାଇଁ ମୋର ତ କିଛି ଅସୁବିଧା ହେଇନାହିଁ। ଶୁଣ ମାଉସୀ, ଏବେ ତୁମ ବୋହୁ ଗର୍ଭବତୀ ଅଛି, ତାର ଖାଇବା ପିଇବା ଉପରେ ବେଶୀ ଧ୍ୟାନ ଦେବା ଦରକାର। ସେ ସବୁବେଳେ ସବୁ ପ୍ରକାରର ପନିପରିବା, ଶାଗ ପ୍ରଚୁର ପରିମାଣରେ ଖାଇବା ଦରକାର। ତା ସହିତ ସପ୍ତାହକୁ 2-3 ଥର ମାଛ, ମାଂସ, ଅଣ୍ଡା ଖାଇବା ଉଚିତ। ତା ସହିତ ଋତୁ ଅନୁସାରେ ପାଚିଲା ଫଳମୂଳ ଖାଇବା ଦରକାର। କେ ଜାଣିଲ ମା, ଆମ ବେଳେ ତ ଏତେ କଥା କିଛି ନଥିଲା। ହଁ ମାଉସୀ, ଆହୁରି ଶୁଣ, ଖାଦ୍ୟ ଖାଇବା ସହିତ ପ୍ରତ୍ୟେକ ଦିନ ରାତିରେ ଖାଇସାରି ଶୋଇବା ପୂର୍ବରୁ ଗୋଟେ ଲେଖା ଆଇରନ୍ ବଟିକା ଖାଇବ। ଆଇରନ୍ ବଟିକା ଖାଇସାରିବାର ଗୋଟିଏ ଘଣ୍ଟା ପରେ କ୍ୟାଲସିୟମ ବଟିକା ଖାଇବ ଓ ପ୍ରଚୁର ପାଣି ପିଇବ। ତା ସହିତ ଦିନକୁ ସେ ଯେତିକି ଥର ଖାଉଥିଲା ତା ଠାରୁ ଗୋଟେ ଥର ଅଧିକା ଖାଇବ। ଭାରି କାମ କରିବାକୁ ଦେବେ ନାହିଁ ଓ ଦିନବେଳା ବିଶ୍ରାମ ନେବ। ଏସବୁ କଲେ ଡଲିର ସ୍ୱାସ୍ଥ୍ୟ ଭଲ ରହିବା ସଙ୍ଗେ ସଙ୍ଗେ ପେଟରେ ବଢୁଥିବା ଶିଶୁଟି ମଧ୍ୟ ସ୍ୱାସ୍ଥ୍ୟବାନ ହେବା ସହିତ ଡଲିକୁ କିମ୍ବା ତା ପିଲାକୁ ରକ୍ତହୀନତା ହେବ ନାହିଁ। ହଁ ମାଉସୀ, ତେବେ ଯାଇ ତ ଆପଣ ଏକ ସୁନ୍ଦର ନାତିଟିଏ କିମ୍ବା ନାତୁଣୀଟିଏ ପାଇବେ।
ହଁ ଲୋ, ତୁ ମୋର ଆଖି ଖୋଲି ଦେଇଛୁ। ଆଜିଠୁ ବୋଉକୁ ତୁ ଯେମିତି ବୁଝେଇଲୁ, ମୁଁ ବି ଠିକ ସେମିତି କାମ କରିବି। ଯା ଡଲି, ଯା, ତୋ ଖାଇବା ସମୟ ହେଲାଣି, ଖାଇବୁ ଯା।
ହଁ ମା, ଯାଉଛି ଖାଇବି।
ହଁ ମାଉସୀ, ମୁଁ ବି ଆସେ, ମୋ ଝିଅ ମତେ ଖୋଜୁଥିବ।
ହଁ ଲୋ ଶକୁନ୍ତଳା, ମଝିରେ ମଝିରେ ଆସି ଡଲିର ଖବର ବୁଝି ଯାଉଥିବୁ।
ହଁ ଶ୍ରୋତା ବନ୍ଧୁ, ଆପଣମାନେ ଆପଣମାନଙ୍କ ପରିବାରରେ ଥିବା ଗର୍ଭବତୀ ମାନଙ୍କର ଖାଦ୍ୟ ଓ ଯତ୍ନ ଠିକ ଭାବରେ ନେଲେ ଏକ ସୁସ୍ଥ, ନିରୋଗୀ ଓ ସ୍ୱାସ୍ଥ୍ୟବାନ ଶିଶୁଟିଏ ପାଇପାରିବେ। ଶ୍ରୋତା ବନ୍ଧୁ, ଏହି ଗର୍ଭବତୀ ମାନଙ୍କର ଖାଦ୍ୟ ଉପରେ ଆପଣଙ୍କ ଅଭିଜ୍ଞତାକୁ ଆପଣଙ୍କ ମୋବାଇଲରେ ଥିବା 3 ନମ୍ବର ବଟନ୍ ଦବାଇ ମତାମତ ଦିଅନ୍ତୁ। ଧନ୍ୟବାଦ।